ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଧୁନିକ ଓ ଦକ୍ଷ ପ୍ରଶାସନିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି ଦିଲ୍ଲୀରେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବଜେଟ୍ ଅଧିବେଶନର ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ, ମାର୍ଚ୍ଚ 9ରୁ ଦ୍ୱିତୀୟ ପର୍ଯ୍ୟାୟ। ବାଂଲାଦେଶରେ ଭୋଟ୍ ଗଣତି ଜାରି, ବହୁମତ ଆଡ଼କୁ ଅଗ୍ରସର ହେଉଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି। ରେଡିଓର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଏବଂ T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ 3ଟି ମ୍ୟାଚ୍ରେ ଭାରତ, ଶ୍ରୀଲଙ୍କା ଏବଂ ଇଟାଲୀ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସେବାତୀର୍ଥ ନାମର ଉନ୍ମୋଚନ କରିବେ। ପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ସେବାତୀର୍ଥ ଏବଂ କର୍ତ୍ତବ୍ୟ ଭବନ 1 ଓ 2ର ଉଦ୍ଘାଟନ କରିବେ। ସନ୍ଧ୍ୟା ସମୟରେ ଶ୍ରୀ ମୋଦି ସେବାତୀର୍ଥସ୍ଥଳୀରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ପ୍ରଶାସନିକ ସଂରଚନା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଲୋକମାନଙ୍କୁ ଆଧୁନିକ, ଦକ୍ଷ ଏବଂ ସହଜ ଭାବରେ ସେବା ଯୋଗାଇଦେବା କ୍ଷେତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିଛି। ସେଠାରେ ପ୍ରଶାସନିକ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ଭବନ 1 ଓ 2ରେ ଅନେକଗୁଡ଼ିଏ ପ୍ରମୁଖ ମନ୍ତ୍ରଣାଳୟ ରହିଛି। ସେଠାରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଶିକ୍ଷା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରହିଛି। ଉଭୟ ସୌଧରେ କାର୍ଯ୍ୟାଳୟଗୁଡ଼ିକୁ ଡିଜିଟାଲ୍ ଜରିଆରେ ସମନ୍ୱିତ କରାଯିବା ସହ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ଲାଗି ବ୍ୟବସ୍ଥା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ଦେୟ ସୂଚକାଙ୍କ 2025 ସେପ୍ଟେମ୍ବରରେ 516.76 ବୃଦ୍ଧି ପାଇଛି। ଏହା ପୂର୍ବ ବର୍ଷରେ 465.33 ରହିଥିଲା। 2025 ମାର୍ଚ୍ଚରେ ସୂଚକାଙ୍କ 493.22 ଥିଲା। ଏହି ବୃଦ୍ଧି ଦର୍ଶାଉଛି ଯେ ସାରା ଦେଶରେ ଅଧିକ ଲୋକ ଅନ୍ଲାଇନ୍ ଟ୍ରାନ୍ସଫର, ମୋବାଇଲ୍ ପେମେଣ୍ଟ ଏବଂ କାର୍ଡ ପେମେଣ୍ଟ ଭଳି ଡିଜିଟାଲ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଅନୁଯାୟୀ ଏହି ଅଭିବୃଦ୍ଧି ମୁଖ୍ୟତଃ ଉନ୍ନତ ପେମେଣ୍ଟ ପ୍ରଦର୍ଶନ ଏବଂ ଡିଜିଟାଲ୍ କାରବାରକୁ ସମର୍ଥନ କରୁଥିବା ଦୃଢ଼ ପେମେଣ୍ଟ ବ୍ୟବସ୍ଥା ଯୋଗୁଁ ସମ୍ଭବ ହୋଇପାରିଛି। 2018 ମାର୍ଚ୍ଚକୁ ମୂଳ ବର୍ଷ ଭାବରେ ଏବଂ 100 ନିର୍ଦ୍ଧାରିତ ସ୍କୋର ସହିତ ଡିଜିଟାଲ୍ ପେମେଣ୍ଟ ସୂଚକାଙ୍କ 2021 ପରଠାରୁ ପ୍ରତିବର୍ଷ 2 ଥର ପ୍ରକାଶିତ ହେଉଛି। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହେବ। ଉଭୟ ଗୃହକୁ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିବା ପରେ 9 ତାରିଖରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ 28 ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କେନ୍ଦ୍ର ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେଇଥିଲେ। ଏହି ଅଧିବେଶନ କାଳରେ ଲୋକସଭାରେ ଟ୍ରେଜରୀ ବେଞ୍ଚ ଏବଂ ବିରୋଧୀ ବେଞ୍ଚ ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ହଟ୍ଟଗୋଳ ମଧ୍ୟରେ ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଧେୟକ 2026 ଗତକାଲି ପାରିତ ହୋଇଥିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଶ୍ରୀ ଗାନ୍ଧୀଙ୍କର ଦେଶର କୃଷକମାନଙ୍କ ପ୍ରତି ବହୁତ କମ୍ ଚିନ୍ତା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଚୌହାନ କହିଛନ୍ତି ରାହୁଲ ଗାନ୍ଧୀ କେବେ ବି କୃଷକମାନଙ୍କ ସଶକ୍ତିକରଣକୁ ନେଇ ଚିନ୍ତା କରିନାହାନ୍ତି ଏବଂ ସେ ବାରମ୍ବାର ଦେଶ ବିରୋଧୀ ବୟାନ ଦେଉଛନ୍ତି। କୃଷିମନ୍ତ୍ରୀ କହିଛନ୍ତି ଶ୍ରୀ ଗାନ୍ଧୀ ମିଛ କହିବାର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ଏବଂ ମିଛ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ହମେଶା ସେ କିସାନ ହିତୈଷୀ ରହେ। ଉନକା ହର ନିର୍ଣ୍ଣୟ କିସାନୋ କେ ହିତ ମେ ଲିଆ ଗୟା ହୈ। ଉନକି ଯୋଜନାଓ ନେ କିସାନୋ କି ଜିନ୍ଦଗୀ ବଦଲ ଦି ହୈ। ଔର ଅଭି ଅମେରିକା ସେ ଯୋ ସମଝୌତା ହୁଆ ହୈ ଉସ ସମଝୌତେ ମେ ଭି କିସାନ ହିତ ପୂରୀ ତରହ ସେ ସୁରକ୍ଷିତ ହୈ।
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ରାହୁଲ ଗାନ୍ଧୀଙ୍କ ଉପରେ ଭୁଲ ସୂଚନା ପ୍ରଦାନ ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ନେଇ ସମାଲୋଚନା କରିଛନ୍ତି। ବାଂଲାଦେଶରେ 3ୟୋଦଶ ସାଧାରଣ ନିର୍ବାଚନ ଲାଗି ଗତକାଲି ମତଦାନ ଶେଷ ହେବା ପରେ ଭୋଟ୍ ଗଣତି ଜାରି ରହିଛି। ଆଜି ସକାଳ 3:30 ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି 170 ଆସନରେ ଆଗୁଆ ରହିଛି। ପ୍ରାୟ 2 ଦଶନ୍ଧି ହେବ କ୍ଷମତାରୁ ବାହାରେ ଥିବା ବିଏନ୍ପି 2/3 ସଂଖ୍ୟାଗରିଷ୍ଠତା ହାସଲ କରିବା ଅନୁମାନ କରାଯାଉଛି। ଜମାତେ ଇସ୍ଲାମୀ ଏବଂ ଏହାର ମେଣ୍ଟ ଦଳ 60 ଆସନରେ ବିଜୟ ଲାଭ କରିଥିବାବେଳେ ନ୍ୟାସନାଲ୍ ସିଟିଜେନ୍ସ ପାର୍ଟି 6 ଆସନରେ ବିଜୟ ଲାଭ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଡିଓର ମହତ୍ତ୍ୱ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରେଡିଓ ମାଧ୍ୟମରେ ସୂଚନା ପାଇବା ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ରେଡିଓର ଅନନ୍ୟ ଶକ୍ତିକୁ ମନେ ପକାଇ ପୃଥିବୀର କୋଣ ଅନୁକୋଣରୁ ଲୋକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ବାର୍ତ୍ତା ଦେଉଛି ବିଶ୍ୱ ରେଡିଓ ଦିବସ। ଚଳିତ ବର୍ଷ ବିଶ୍ୱ ରେଡିଓ ଦିବସର ବାର୍ତ୍ତା ରହିଛି ରେଡିଓ ଏବଂ କୃତ୍ରିମ ବୁଦ୍ଧିମତା, ଏଆଇ ଏକ ଉପକରଣ, ସ୍ୱର ନୁହେଁ। 1946 ଜାତିସଂଘ ରେଡିଓ ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 13 ତାରିଖରେ ଏହି ଦିବସ ପାଳନ କରାଯାଏ। ବିଶ୍ୱ ରେଡିଓ ଦିବସ 2026 ପାଳନ କରିବା ପାଇଁ ଆକାଶବାଣୀ ରାୟପୁର, ଛତିଶଗଡ଼, ୟୁନେସ୍କୋ ସହଯୋଗରେ ଆଜି ବିଶ୍ୱ ରେଡିଓ ଦିବସ ସମ୍ମିଳନୀ ଆୟୋଜନ କରୁଛନ୍ତି। ସମ୍ମିଳନୀରେ ସରକାରୀ ବିଷୟବସ୍ତୁ ଉପରେ କେନ୍ଦ୍ରିତ ଏବଂ ରେଡିଓ ପ୍ରସାରଣର ମୂଳରେ ମାନବ ସ୍ୱରକୁ ସଂରକ୍ଷଣ କରି ଏଆଇ କିପରି ବିଷୟବସ୍ତୁ ସୃଷ୍ଟି, ଶ୍ରୋତାଙ୍କ ସହଭାଗିତା ଏବଂ ସହଜତାକୁ ସୁଦୃଢ଼ କରିପାରିବ ସେ ବିଷୟରେ ଆଲୋଚନା କରାଯିବ। ବହୁଜନ ହିତାୟ ବହୁଜନ ସୁଖାୟ ମୂଳମନ୍ତ୍ର ସହିତ ଆକାଶବାଣୀ ଏହାର ପ୍ରତିଷ୍ଠା ଦିନରୁ ଦେଶସେବା କରିଆସୁଛି। ସ୍ୱାଧୀନତା ପରେ ସାଧାରଣ ମାଲିକାନା ଅଧୀନକୁ ଅଣାଯାଇଥିବା ଆକାଶବାଣୀ ଭାଷା ପ୍ରସାରଣ ସଂଖ୍ୟା ଏବଂ ଦର୍ଶକଙ୍କ ବିବିଧତା ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ପ୍ରସାରଣ ସଂଗଠନ ମଧ୍ୟରୁ ଗୋଟିଏରେ ପରିଣତ ହୋଇଛି। ଘରୋଇ ଏଫ୍ଏମ୍ ରେଡିଓ ସମଗ୍ର ସହରାଞ୍ଚଳ ଏବଂ ଆଞ୍ଚଳିକ ଭାରତରେ ସ୍ଥାନୀୟ ମନୋରଞ୍ଜନ ଏବଂ ସୂଚନା ପ୍ରଦାନ କରି ସାର୍ବଜନୀନ ପ୍ରସାରଣକୁ ପରିପୂର୍ଣ୍ଣ କରୁଛି। ବିଶ୍ୱ ରେଡିଓ ଦିବସ ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି, ସାଧାରଣ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବାରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଆଇଏଆର୍ଆଇ ଆଜି ନୂଆଦିଲ୍ଲୀରେ ଏହାର 64ତମ ସମାବର୍ତ୍ତନ ଉତ୍ସବ ଆୟୋଜନ କରୁଛି। କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭଗୀରଥ ଚୌଧୁରୀ ଏବଂ ରାମନାଥ ଠାକୁର ମଧ୍ୟ ସମାବର୍ତ୍ତନରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ପ୍ରାୟ 450 ଜଣ ଛାତ୍ରଛାତ୍ରୀଙ୍କୁ ଏମ୍ଏସ୍ସି, ଏମ୍ଟେକ୍ ଏବଂ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯିବ। ଗତକାଲି ଅନୁଷ୍ଠିତ 56ତମ ଲାଲବାହାଦୁର ଶାସ୍ତ୍ରୀ ସ୍ମାରକୀ ଅଭିଭାଷଣରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନିର୍ଦ୍ଦେଶକ ଶ୍ରୀନିବାସ ରାଓ ଗତବର୍ଷଠାରୁ ପ୍ରତିଷ୍ଠାନର ବିଭିନ୍ନ ଗବେଷଣା ସଫଳତା ଉପରେ କହିଥିଲେ। ସରକାର 5ଟି ରାଜ୍ୟର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ 2025-26 ନିମନ୍ତେ ପଞ୍ଚଦଶ ଅର୍ଥ କମିଶନ ମୂଳ ଅନୁଦାନର ଦ୍ୱିତୀୟ କିସ୍ତିରେ 3,324 କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ବିହାର, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ପଞ୍ଚାୟତିରାଜ ମନ୍ତ୍ରଣାଳୟ କହିଛି ଏହି ମୂଳ ଅନୁଦାନକୁ ସ୍ଥାନ ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ବ୍ୟବହାର କରାଯିବ। ଏହା ଆହୁରି ମଧ୍ୟ କହିଛି ଯେ ବିଶେଷ ସହାୟତା ଅର୍ଥକୁ ପାନୀୟ ଜଳ ଯୋଗାଣ, ବର୍ଷା ଜଳ ଅମଳ ଏବଂ ଜଳ ପରିଚାଳନା ସହିତ ପରିମଳ ଓ ଖୋଲା ମଳତ୍ୟାଗ ମୁକ୍ତ ସ୍ଥିତି ରକ୍ଷଣାବେକ୍ଷଣ ଭଳି ମୌଳିକ ସେବା ପାଇଁ ବ୍ୟବହାର କରାଯାଇପାରିବ। ଆମେରିକା ସେନା ଗତକାଲି ସିରିଆର ରଣନୈତିକ ଘାଟି ଅଲ୍ ତାନ୍ଫ ଗାରିସନ୍ରୁ ସେନା ପ୍ରତ୍ୟାହାର କରିବା ପରେ ତାହାକୁ ସିରିଆ ସେନାକୁ ହସ୍ତାନ୍ତର କରିଛି। 2014 ସିରିଆରେ ଗୃହଯୁଦ୍ଧ ସମୟରେ ଏହି ଘାଟି ପ୍ରତିଷ୍ଠା କରାଯାଇଥିଲା। 2019 ଇସଲାମିକ୍ ଷ୍ଟେଟ୍ର ପରାଜୟ ପରେ ଇରାନ୍ ପ୍ରଭାବ ବିରୋଧରେ ମୁକାବିଲା ଲାଗି ଏହି ଘାଟି ପ୍ରମୁଖ ସ୍ଥାନ ପାଲଟିଥିଲା। ଗତ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପୂର୍ବତନ ଅଲ୍କାଏଦା କମାଣ୍ଡରଙ୍କ ଆଲୋଚନା ପରେ ସିରିଆ ସେନାକୁ ଘାଟି ହସ୍ତାନ୍ତର ନେଇ ସମ୍ମତି ପ୍ରକାଶ ପାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କିଷାନ କ୍ରେଡିଟ୍ କାର୍ଡ ଯୋଜନା ପାଇଁ ସଂଶୋଧିତ ଡ୍ରାଫ୍ଟ ମାନଦଣ୍ଡ ଜାରି କରିଛି। ଏଥିରେ ଯୋଗ୍ୟ କୃଷି ଋଣ ଉପାଦାନ ମଧ୍ୟରେ ମୃତ୍ତିକା ପରୀକ୍ଷଣ, ପାଣିପାଗ ପୂର୍ବାନୁମାନ ଏବଂ ଜୈବିକ ପ୍ରମାଣପତ୍ର ଭଳି କୃଷି ପ୍ରଯୁକ୍ତି ପଦକ୍ଷେପ ଉପରେ ହେଉଥିବା ଖର୍ଚ୍ଚକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଡ୍ରାଫ୍ଟରେ ପ୍ରତି ଋଣ ଗ୍ରହୀତାଙ୍କ ପାଇଁ 2,00,000 ଟଙ୍କା ପର୍ଯ୍ୟନ୍ତ କୃଷି ଏବଂ ଆନୁଷଙ୍ଗିକ ଋଣ ପାଇଁ ସମାନ୍ତରାଳ ଓ ମାର୍ଜିନ୍ ଆବଶ୍ୟକତା ଛାଡ଼ କରିବାକୁ ଅନୁମତି ଦିଆଯାଇଛି। ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 93 ରନ୍ରେ ନାମ୍ବିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 209 ରନ୍ କରିଥିଲା। ଏହାର ପିଛା କରି ନାମ୍ବିଆ 18 ଓଭର 2 ବଲ୍ରେ 116 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 105 ରନ୍ରେ ଓମାନକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ଇଟାଲୀ 10 ୱିକେଟ୍ରେ ନେପାଳକୁ ପରାସ୍ତ କରିଥିଲା। ଆଜି ଟି20 ବିଶ୍ୱକପ୍ରେ 3 ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏବଂ ଜିମ୍ବାୱେ, ଦ୍ୱିତୀୟ ମ୍ୟାଚ୍ରେ କାନାଡ଼ା ଏବଂ ୟୁଏଇ ଓ ତୃତୀୟ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ ଏବଂ ଆମେରିକା ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଆଧୁନିକ ଓ ଦକ୍ଷ ପ୍ରଶାସନିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆଜି ଦିଲ୍ଲୀରେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବଜେଟ୍ ଅଧିବେଶନର ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ, ମାର୍ଚ୍ଚ 9ରୁ ଦ୍ୱିତୀୟ ପର୍ଯ୍ୟାୟ। ବାଂଲାଦେଶରେ ଭୋଟ୍ ଗଣତି ଜାରି, ବହୁମତ ଆଡ଼କୁ ଅଗ୍ରସର ହେଉଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି। ରେଡିଓର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଏବଂ T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ 3ଟି ମ୍ୟାଚ୍ରେ ଭାରତ, ଶ୍ରୀଲଙ୍କା ଏବଂ ଇଟାଲୀ ବିଜୟୀ।